ମିଶି 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 ସବୁ ଆସିକି ବହୁତ ହଜାର ହଜାର ସଂଖ୍ୟାରେ ଗାଭୀମାନେ ହଜାର ହଜାର ସଂଖ୍ୟାରେ ସାଙ୍ଗମାନେ ବାଳକମାନେ ସବୁ ଏଇ ପ୍ରବଣ୍ଡ ଲୀଳା ଭଗବାନଙ୍କର ଛଅ ବର୍ଷର ଲୀଳା ଛଅ ବର୍ଷରୁ ଆରମ୍ଭ ହେଇଛି କେତେଜଣ ବୟସ୍କ ଗୋପମାନେ ମଧ୍ୟ ସବୁ ରହିଛନ୍ତି କାରଣ ଭଗବାନ ଗୋଚାରଣ କରୁଛନ୍ତି ସବୁ ଯେଉଁମାନେ ବୟସ୍କ ଗୋପମାନେ ସେମାନେ ମଧ୍ୟ ଗୋଚାରଣ କରୁଥିଲେ ଏବଂ ନନ୍ଦ ମହାରାଜ ମଧ୍ୟ ଗୋଚାରଣ କରନ୍ତି ନନ୍ଦ ମହାରାଜ ଦରକାର ଗୋଚାରଣ କରନ୍ତି ତେଣୁ ଏ ଯେଉଁ ଗୋଚାରଣ କରୁଛନ୍ତି ସବୁ ମିଶିକରି ଯାଇକି ଚାଲିଗଲେ କାଳିଆ ହ୍ରଦ ଯେଉଁ ରହିଛି ସେ ପାଖକୁ ପଳେଇଗଲେ କାଳିଆ ହ୍ରଦ ଭଗବାନ ଚାହୁଁଥିଲେ ଆଜି ସେଇ ଲୀଳାଟି କରିବେ ସେଥିପାଇଁ ବଳରାମଙ୍କୁ ସେ ଚାହୁଁନଥିଲେ ବଳରାମ ନେବା ପାଇଁ କାରଣ ବଳରାମ ଯାଇଥିଲେ ସେ ଲୀଳାକୁ କରିପାରିନଥାନ୍ତେ ତେଣୁ ଭଗବାନ ଇଚ୍ଛାରେ ସବୁ କାଲିଛି ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ ଏକମାତ୍ର ଈଶ୍ୱର ହେଉଛନ୍ତି କୃଷ୍ଣ ଏମିତିକି ବଳରାମ ମଧ୍ୟକୁ ସେ ମୋହିତ କରି ରଖନ୍ତି ଆମେ ଶୁଣୁଥିଲେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା କେମିତି ଚାରି ପ୍ରକାର ମାୟା ଦ୍ୱାରା ବଳରାମକୁ ମୋହିତ କରି ରଖିଥିଲେ ତେଣୁ ଏଇଭଳି ଭାବରେ ଆସି ପହଞ୍ଚିଗଲେ ଗାବସ ଗୋବାସ ବହୁତ ଆନନ୍ଦରେ କୃଷ୍ଣ ସାଙ୍ଗ ବାଳକମାନଙ୍କ ସହିତ ସ୍ତୁକ କୃଷ୍ଣ ତାପରେ ଅଂଶ ଏଇଭଳି ଭାବରେ ଶ୍ରୀରାମ ସୁବଳ ଅର୍ଜୁନ ଦେବପ୍ରସ୍ଥ ବରୁଥପ ବୃଷଭ ତାପରେ ଓଜସ୍ୱିନ ଏଇଭଳି ଭାବରେ ତାଙ୍କର ସବୁ ମୁଖ୍ୟ ସକା ସବୁ ରହିଛନ୍ତି ଏଇଭଳି ଭାବରେ ଆନନ୍ଦରେ କଥା ହେଇକି ଯାଉଛନ୍ତି ଗାଭୀମାନ ଭାବରେ ଚାଲୁଛନ୍ତି ହମ୍ବା ହମ୍ବା କହିକି ତାଙ୍କର ମଧ୍ୟ ଆନନ୍ଦ ଭଗବାନଙ୍କ ସହିତ ରହିଛନ୍ତି ସେମାନେ କ'ଣ ଛୋଟିଆ କଥା କେତେ ଆନନ୍ଦ ତାଙ୍କର ନ ହେଇଥିବ ତାଙ୍କ କଥା ଶୁଣିକି ଜଣେ ଆନନ୍ଦିତ ଏତେ ହେଉଛନ୍ତି ଆଉ ସେ ଭଗବାନ ଯେଉଁଠି ଅଛନ୍ତି ଆଉ ତାଙ୍କ କଥା କ'ଣ କହିବା ତେଣୁ ଏଇଭଳି ଭାବରେ ଯାଉଛନ୍ତି ଆନନ୍ଦରେ ହମ୍ବା ହମ୍ବା କରୁଛନ୍ତି ଗାଭୀମାନେ ସେଠି ଛେଳି ମହିଷୀମାନେ ମଧ୍ୟ ରହିଛନ୍ତି ମେ ମେ ଛେଳିମାନେ ମେ ମେ ହେବେ ଆଉ କ'ଣ ହେବେ ସେମାନେ ମହିଷୀମାନେ ମଧ୍ୟ ସେ ହମ୍ବା ହମ୍ବା ହେବେ ତେଣୁ ନା ମହିଷୀମାନଙ୍କର ଅଲଗା ସ୍ୱର ରହିଛି ଏ ଗାଭୀମାନ ସ୍ୱର ତ ଆଉ କ'ଣ ନା ମହିଷୀମାନଙ୍କର ଅଲଗା ଆପଣ ଜାଣିନାହାନ୍ତି ଅଲଗା ସ୍ୱର ଯାହା ହଉ ଭଗବାନ ସେ ସ୍ୱର ସବୁ ପ୍ରଦାନ କରିଛନ୍ତି ତେଣୁ ଏଇଭଳି ଭାବରେ ସମସ୍ତେ ଆନନ୍ଦରେ ଯାଉଛନ୍ତି ଭଗବାନ ଆନନ୍ଦ ଲୀଳା ମୟ ବିଗ୍ରହାୟ ଆନନ୍ଦ ଲୀଳା ଭଗବାନଙ୍କର ଏବଂ ସେମାନେ ଜାଣିନାହାନ୍ତି କ'ଣ ହବ ତାଙ୍କର ଅବସ୍ଥା ବର୍ତ୍ତମାନ ଏଇଠି କୁହାଯାଉଛି ଅଥ ଗାବସ ଗୋପାସ ଗାଭୀମାନେ ଏବଂ ଗୋପମାନେ ଏମାନେ କ'ଣ କରେ ନିଦାଘାତ ପ୍ରପୀଡ଼ିତା ନିଦାଗ ଆତ ପୀଡ଼ିତା ଗ୍ରୀଷ୍ମ ଦିନର ଲୀଳା ଏଇଟା ଏ ପୂର୍ବରୁ ଯେଉଁ ଲୀଳାଟି ହେଇଥିଲା ଧନୁକାସର ଲୀଳା ଏଇଟା ହେଉଛି ଭାଦ୍ର ମାସର ଶୀତ ଆଷାଢ଼ ଶ୍ରାବଣ ଭାଦ୍ରବ ଆସିନ ଭାଦ୍ରବ ଆସିନ ହେଉଛି କ'ଣ ଏଇଟା ହେଉଛି କ'ଣ ହେମନ୍ତ ନା କ'ଣଟା ବର୍ଷା ପରେ ଶରତ ଶରତ ଋତୁ ଭାଦ୍ର ଆସିନ ହେଉଛି ଶରତ ତାପରେ ହେମନ୍ତ ତାପରେ ଶୀତ ତାପରେ ଗ୍ରୀଷ୍ମ ବସନ୍ତ ଏ ବସନ୍ତ ତାପରେ ଗ୍ରୀଷ୍ମ ଏଭଳି ଭାବେ ଛଅ ଋତୁ ରହିଛି ନା ଛଅଟି ଋତୁ ରହିଛି ତେଣୁ ଇଏ ଗ୍ରୀଷ୍ମ ଋତୁର କଥା ଦାହ ଆତପ ପୀଡ଼ିତା ଦାହ ଗ୍ରୀଷ୍ମ ଋତୁରେ କେତେ ଖରା ନେଉଛି କେତେ ଗରମ ନେଉଛି ବୃନ୍ଦାବନ ତ ଆହୁରି ଅଧିକା ଗରମ ବୃନ୍ଦାବନ ତେଣୁ ଏଇଭଳି ଭାବେ ଯେତେବେଳେ ଯାଉଛନ୍ତି ଭଗବାନ ଛତା ପତା ନେଇକି ଯାଉନାହାନ୍ତି ଆଜିକାଲିର ଗୋପାଳମାନେ ମଡ଼ର୍ଣ୍ଣ ଗୋପାଳ ସେମାନେ ଛତା ପତା ନେଇକି ଯାଉ ଛତା ଜୋତା ପତା ଯାଉଛନ୍ତି କିନ୍ତୁ ଭଗବାନଙ୍କୁ ଛତା ନଥିଲା କି ଜୋତା ନଥିଲା ସେଥିପାଇଁ ଗୋପୀମାନେ ମନଦୁଃଖ କରୁଥିଲେ ଗୋପୀମାନେ ଯେତେବେଳେ ଭଗବାନ ଚାଲି ଯାଉଛନ୍ତି ଗୋପୀମାନେ ଉତ୍ସାହ ହେଇଯାଉଛନ୍ତି ଭଗବାନ କଥା ଶୁଣିକି ଚିନ୍ତା କରିକି ଜଳ ସେ ଚାରୟନ୍ ପଶୁ ନଳିନ ସୁନ୍ଦର ନାଥ ତେ ପଦମ୍ ଶିଳ ତୃଣାଙ୍କୁରେ କଳିଳତାମନ କାନ୍ତ ଗଚ୍ଛତି ଭଗବାନ ସିନା ଚାଲିଗଲେ କିନ୍ତୁ ଗୋପୀମାନେ ତ ଆଉ ଯିବେନି ନା, ଗୋପୀମାନେ ଘରେ ରହିଲେ ଗୃହରେ ତାଙ୍କର ହୃଦୟରେ ପୀଡ଼ା ଆରମ୍ଭ ହୋଇଗଲା। ସେ ଏଇ କଥା ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ଚଳୟ ସିଦ୍ଧତ ବ୍ରଜବତ, ବ୍ରଜରୁ ଯେତେବେଳେ ସେ ଭଗବାନ ଯାଆନ୍ତି, ଚାରଣ ପଶୁନ୍, ପଶୁମାନ ଚରିବା ପାଇଁ ନେଉଛନ୍ତି, ନଳିନ ସୁନ୍ଦର ନାସତି ପଦମ, ତାଙ୍କର ଖାଲି ଭଗବାନଙ୍କର ସୁନ୍ଦର ପାଦ ସ୍ମରଣ ହେଉଛି ତାଙ୍କର ମନରେ, ନଳିନ ସୁନ୍ଦର ନାସତି ପଦମ। ଶିଳ ତୃଣାଙ୍କୁ ରହି ଭଗବାନ କୌଣସି ଚପଲ ପିନ୍ଧୁନାହାନ୍ତି କି ଛତା ମଧ୍ୟ ନେଉନାହାନ୍ତି, ତେଣୁ ବାଟରେ ଯେଉଁ ରହିଛି ଶିଳ ପାହାଡ଼ିଆ ରାସ୍ତା ସବୁ ରହିଛି, ଗୋବର୍ଦ୍ଧନ ଇତ୍ୟାଦି ସବୁ ରାସ୍ତା ପାହାଡ଼ିଆ ରାସ୍ତା, ଆଗେ ଗୋବର୍ଦ୍ଧନ ଆହୁରି ଉଚ୍ଚା ଥିଲେ, ମାନେ ଆହୁରି ବହୁତ ଆସ୍ତେ ଆସ୍ତେ ପୋତି ପୋତି ହେଇଯାଉଛନ୍ତି, ତଳ ତୋଳା ହେଇଯାଉଛନ୍ତି। ଗୋଟେ ଘଟଣା ଅଛି, କୁଳସ୍ତରୁ ସେ ଯେତେବେଳେ ଯାଇଥିଲେ ଆଣିବା ପାଇଁ ଯେଉଁ ରହିଛନ୍ତି ଗୋବର୍ଦ୍ଧନ, ଏ ଆସିବ, ଏ ଲୀଳାଟି ଆସିବ ତେଇଶ ଚବିଶ ଅଧ୍ୟାୟରୁ ଆସିବ, ଗୋବର୍ଦ୍ଧନ ଧାରଣ କରିବେ ଭଗବାନ, ଗୋବର୍ଦ୍ଧନ ଧାରଣ କରିବେ ଭଗବାନ। ଯାଇଥିଲେ ପୁଲସ୍ତ ଋଷି କେଉଁଠିକି, ସେ ଯେଉଁ ରହିଥିଲେ ଦୀପ ରହିଛି ଶାଳମଣି ଦୀପ, ଶାଳମଣି ଦୀପରେ ଏ ଥିଲେ, ଇଏ ଯେଉଁ ରହିଛନ୍ତି ଇଏ ତାଙ୍କ ବାପା ଅଛନ୍ତି, ତାଙ୍କ ପିତା ଅଛନ୍ତି, ଇଏ ସବୁ ଆମେ ଯେମିତି ପିତା ମାତା ଘର ସଂସାର ସବୁ ତାଙ୍କର ସେଇଭଳି ଭାବରେ ପର୍ବତମାନ ମଧ୍ୟ ଜୀବନ ରହିଛି। ଏଇଟାକୁ ବୈଜ୍ଞାନିକମାନେ ଏଇଟା କହିବେ ସବୁ କ'ଣ, ଏଇଟା ସବୁ କଳ୍ପନା ଜିନିଷ, ଯାହା ହେଉ ତେଣୁ ତାଙ୍କ ପିତାଙ୍କୁ କହିଲେ, ଏ ସବୁ ବହୁତ ଘଟଣା ଅଛି, ଆମେ ଏଇଟା କହିବା ନାହିଁ, ଏତେ କଥା କହିବା ନାହିଁ ବର୍ତ୍ତମାନ, ଖାଲି ଏତିକି ଆଣିଥିବା, ସେ ଯେଉଁ ଆସିଥିଲେ ସେ ଚାହୁଁନଥିଲେ ଆସିବା ପାଇଁ, କିନ୍ତୁ ଯେହେତୁ କୁଲସ୍ତ ଋଷି କହୁଛନ୍ତି ମନା କଲେ ତାଙ୍କ ମନ ଦୁଃଖ ହେବ ବା ଅଭିଶାପ ଦେବେ, ସେଥିପାଇଁ ଆସିଲେ, ଗୋଟେ କଣ୍ଡିସନରେ ଆସିଲେ, ମୋତେ ଯେଉଁଠି ରଖିବ ମୁଁ ସେଇଠି ରହିବି, ଆଉ ଉଠିବି ନାହିଁ, ଉଠିବି ନାହିଁ, ଏଇଭଳି ଭାବେ କୁଲସ୍ତ ଋଷି ରାଜି ହୋଇଗଲେ। କୁଲସ୍ତ ଋଷିଙ୍କ ଶକ୍ତି ରହିଛି, ଗୋଟେ ପାହାଡ଼ରେ ଭଗବାନ କାଳିଆ କୁଟରେ ଧାରଣ କରିଥିଲେ, ତାଙ୍କର ଭକ୍ତ ମଧ୍ୟ ଧାରଣ କରି ଚାଲି ଆସିଲେ, ଶ୍ରାଣମଣି ଦ୍ୱୀପରୁ ଆସିଥିଲେ, କାଶୀକି ଆସିବା ପାଇଁ ଚାହୁଁଥିଲେ, କାଶୀରେ ସେ ରହୁଥିଲେ, କୁଲସ୍ତ ଋଷି ଶିବଜୀଙ୍କର ଭକ୍ତ, କାଶୀରେ ରହିକରି ଭଗବାନଙ୍କର ବା ଶିବଙ୍କର ଚିନ୍ତା କରି ଧ୍ୟାନ କରିବେ ଏସବୁ କହିକରି ଆଣିଥିଲେ, କିନ୍ତୁ ଭଗବାନଙ୍କ ଲୀଳା ରହିଛି, ଭଗବାନ ଲୀଳା ରହିଛି, ଗୋବର୍ଦ୍ଧନ ସେ ଲୀଳାର ସାହାଯ୍ୟ କରିବେ, ଆଉ ଏ କେମିତି କାଶୀକି ଆଣିବେ, ଗୋବର୍ଦ୍ଧନ ରହିଥିଲେ ସେଠି ଶାଳମଳି ପର୍ବତରେ, ଶାଳମଳି ଦ୍ୱୀପରେ, ତେଣୁ ଏଠି କେମିତି ଆସିବେ, ଏଠି ବୃନ୍ଦାବନ କେମିତି ଲୀଳା ହେବ, ଏ କୁଲସ୍ତ ଋଷିଙ୍କ ମାଧ୍ୟମରେ ହେଇଗଲା। କୁଲସ୍ତ ଋଷି ହେଉଛି ବ୍ରହ୍ମାଙ୍କ ପୁତ୍ର, ପ୍ରଥମେ ବ୍ରହ୍ମା ସୃଷ୍ଟି କରିଥିଲେ, ବାର ଜଣ ଋଷି ରହିଛି ପ୍ରସିଦ୍ଧ ଋଷି, ତେଣୁ ସେଇଠି ଯେତେବେଳେ ଆସିଲେ ବୃନ୍ଦାବନ ପହଞ୍ଚିଗଲେ, ବୃନ୍ଦାବନ ତାଙ୍କୁ ଲଘୁ ଶଙ୍କା ଆସିଗଲା, ଏକ ଲାଗିଲା ସନ୍ପାସ, ତେଣୁ ଆଉ ଭୁଲିଗଲେ ଯେଉଁ କଣ୍ଡିସନ କରିଥିଲେ, ଯେଉଁଠୁ ଲାଗିବେ ସେ କହିବେ ସେଇଟା ଭୁଲିଗଲେ, ଭଗବାନ ଇଚ୍ଛା ଅଥା ସ୍ମୃତି ଜ୍ଞାନ ମପହରାଞ୍ଚ, ଭଗବାନଙ୍କଠୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି, ବିସ୍ମୃତି ଆସୁଛି, ଭଗବାନ ଯଦି ବିସ୍ମୃତି ଦେଇଦେବେ ଆମେ ଭୁଲିଯିବା, ଆମେ କିଏ ଭୁଲିଯିବା, ଆମେ କିଏ, ଆମ ନାଁ କ'ଣ ମୋତେ ଭୁଲିଯିବା, ଏଭଳି ଭଗବାନ ସବୁ ପ୍ରସିଦ୍ଧ ବ୍ୟବସ୍ଥା କରିଛନ୍ତି, ପାଗଳ ଯେଉଁ ହୋଇଯାଉଛନ୍ତି ସେ କ'ଣ ଜାଣୁଛନ୍ତି ସେ କିଏ ଭଗବାନ, ଏଭଳି ଭାବରେ ରହିଛି ତାଙ୍କର କଣ୍ଟ୍ରୋଲ ରହିଛି, ସବୁ ଜିନିଷରେ କଣ୍ଟ୍ରୋଲ ରଖିଛନ୍ତି ଭଗବାନ। ତେଣୁ ଏ କୁଲସ୍ତ ଋଷି ଏତେ ବଡ଼ ଋଷି ହୋଇକରି ମଧ୍ୟ ଭୁଲିଗଲେ, ତେଣୁ ଲଘୁଶଙ୍କା ଏତେ ଯାଇକି ଶୌଚ ହେଇକି ଯେତେବେଳେ ଆସିଲେ, ଉଠିଲା ଆଡ଼କୁ ଉଠୁନି, ଉଠିଲା ଆଡ଼କୁ ଯେଉଁ ଗୋବର୍ଦ୍ଧନ ଉଠିଲା ଆଡ଼କୁ ଉଠୁନାହାନ୍ତି, ଆସିଛି ଯେ ଗଲେ କ'ଣ ହେଲା, ଶକ୍ତି ନା ପ୍ରଭୁ ଆପଣ କହିଥିଲେ କଥା ଦେଇଥିଲେ ଯେଉଁଠି ରଖି ମୁଁ ରହିବି ସେଠି, ଏମିତି ଅଭିଶାପ ଦେଇଦେଲେ, ତୁମର ଆଜ୍ଞାକୁ ମାନିଲି ନାହିଁ, ତୁ ତଳୁ ତଳୁ ପଳା, ଏଇଭଳି ଭାବରେ ଅଭିଶାପ ଦେଲେ। ପ୍ରତିଦିନ ଗୋଟିଏ ତିଳ, ତିଳ କହିଲେ ରାଶି, ରାଶି ପରିମାଣରେ ସେ ତଳୁ ତଳୁ ଯାଉଛନ୍ତି, ତଳୁ ତଳୁ ଯାଉଛନ୍ତି, ତେଣୁ 5000 ବର୍ଷ ପୂର୍ବେ ଆହୁରି ଉଚ୍ଚା ଥିଲେ, ଏସବୁ ରହିଛି ତିଳ ସବୁ ରହିଛି, ପାହାଡ଼ିଆ ରାସ୍ତା, ଶିଳ ତୃଣାଙ୍କୁରେଇ, ତୃଣ କହିଲେ ଯେଉଁ ଘାସ ସବୁ ରହିଛନ୍ତି, ଗାଭୀମାନେ ଯେଉଁ ଯାଉଛନ୍ତି ଚେରିଚେରିକା ଯାଉଛନ୍ତି, କୁଣ୍ଟା ହୋଇଗଲେ ଆହୁରି ବହୁତ କଷ୍ଟ ଲାଗିବ, ଶିଳ ତୃଣାଙ୍କୁରେଇ ଶୀତ ତିତି ନ, ସେ ଚିନ୍ତା ଆଗରେ ତାଙ୍କ ହୃଦୟ ଥରି ଯାଉଛି ଗୋପୀମାନଙ୍କର, ଏବଂ କଲିଳକାନ୍ତ କୃଷ୍ଣ ଗଛନ୍ତି, ତେଣୁ ସେମାନେ ମୂର୍ଚ୍ଛା ହେଇଯାଉଛନ୍ତି, ଏଇଭଳି ଭାବ କଥା ରହିଛି। ତେଣୁ ଏହିଭଳି ଭାବରେ ଯାଇକି ପହଞ୍ଚିଗଲେ କାଳିଙ୍ଗୀ ତଟରେ ପହଞ୍ଚିଗଲେ କାଳିଙ୍ଗୀ ତଟ କହିଲେ ଯେଉଁ କାଳିଆ ହ୍ରଦ ରହିଛି, କାଳିଆ ହ୍ରଦରେ ସେଇଠି ଯାଇ ପହଞ୍ଚିଗଲେ ଭଗବାନ ସେ ଲୀଳାଟି କରିବେ, କାଳିଆ ହ୍ରଦ ଲୀଳା। ତେଣୁ ସେ ଲୀଳା କରିଥିବାରୁ ଆଜି ଆମେ ସେ ଲୀଳାକୁ ଗାନ କରୁଛେ। ସେ ଲୀଳା ଯଦି ନ କରିଥାନ୍ତେ ଆମେ ସେଇଟା ଗାନ କରିନଥାନ୍ତେ। ଏ ଭଗବାନଙ୍କର ଭକ୍ତମାନ ପ୍ରତି ଇଏ ଆଶୀର୍ବାଦ କୃପା। ଏଇ ଯେଉଁ ଲୀଳା କରିବେ, ଗୋଟିଏ ଲୀଳାରେ ଅନେକ ତାଙ୍କର କାର୍ଯ୍ୟ ସିଦ୍ଧି ହେବ। ଏଇ ଯେଉଁ ଲୀଳାଟି କଲେ କେତେ କ'ଣ ସବୁ କଥା ଘଟଣା ସବୁ ହେଇଯିବ, ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏବେ ତାପରେ ତାପରେ ଚାଲିଛି, ଚାଲିବ କଥା ସବୁ ଚାଲିଛି ଭଗବାନ କଥା। ତେଣୁ ଗାବଶ ଗୋପାଶ ନିଦାଗ ଆତ୍ମ ପୀଡ଼ିତା, ଗ୍ରୀଷ୍ମ ଦିନର କଥା, ସକାଳୁ ସକାଳୁ ଯାଇଛନ୍ତି, ଗରମ ଏତେ ଗରମ ନଥିଲା, ଆସ୍ତେ 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 ଗାଈ ଚଲେ ଖେଳାଖେଳି କଲେ ହେଇକିରି ଖରା ବଢ଼ିଲା, ଖରା ବଢ଼ିଲେ ବହୁତ ଗରମ ହେବ, ଗରମ ହେଲେ ତୃଷା ଆସିବ, ଶୋଷ ହେବ, ତୃଷା ଆସିଲା, ଆତମ ପୀଡ଼ିତା, ଆତମ କହିଲେ ଏ ଯେଉଁ ଗରମ, ଗରମରେ ପୀଡ଼ିତ ହେଇଗଲେ। ତେଣୁ ଦୁଷ୍ଟଂ ଜଳଂ ପପୂତସ୍ୟା, ଯଦିଓ ଜାଣିଛନ୍ତି ସେ ଜଳଟା ବିଷାକ୍ତ ଜଳ, କେହି ପିଉନଥିଲେ ଏପର୍ଯ୍ୟନ୍ତ, କେହି ଯାଇନଥିଲେ କି ପିଆପିଇ କରୁନଥିଲେ, କେହି ପିଉନି, ବୃନ୍ଦାବନ ବାସୀ ସମସ୍ତେ ଜାଣିଛନ୍ତି ଏଠି କାଳିଆ ରହୁଛି। ତେଣୁ ଏ ଜଳଟା ବିଷାକ୍ତ ଜଳ ହୋଇଯାଇଛି, ତେଣୁ କେହି ସେଠିକି ଯାଉନଥିଲେ। କିନ୍ତୁ ଭଗବାନ ସେ କାଳିଆକୁ, ସେ ଯେଉଁ ହ୍ରଦକୁ ଅମୃତରେ ପରିଣତ କରିବେ, ଭଗବାନ ମନସ୍ଥ କରିଦେଇଛନ୍ତି ଭଗବାନ, ଯାହା ସଂକଳ୍ପ ମାତ୍ରକେ ସବୁ ସିଦ୍ଧି ହେବ ଭଗବାନ। ଭଗବାନ ଏ ଯେଉଁ ଲୀଳା କଲେ, ଏ ଲୀଳା ନ କରିଥିଲେ ମଧ୍ୟ ଭଗବାନ ଯଦି ଖାଲି ମନରେ ଚିନ୍ତା କରିଦେଇଥାନ୍ତେ, କାଳିଆ ତୁ ପଳା, ଏ ହ୍ରଦ ତୁ ଅମୃତ ହେଇଯା, ଖାଲି ମନରେ ଚିନ୍ତା କରିଦେଇଥିଲେ ସବୁ ହେଇଯାଇଥାନ୍ତା, ଭଗବାନ କିଛି କରିବା ଦରକାର ନଥିଲା। କିନ୍ତୁ ଭଗବାନଙ୍କ ଏ ଯେଉଁ ଲୀଳା, ଏଇଟା ଭକ୍ତମାନେ ଗାନ କରିବେ, କେତେ କବିତା ଉପରେ କେତେ କ'ଣ କବିତା ଲେଖିଛନ୍ତି, କେତେ କ'ଣ ହେଇଯାଇଛି, ଏବଂ ହେଇଯାଇଛି ଯେ ଅତୀତରେ ହେଇଯାଇଛି ତା ନୁହଁ, ବର୍ତ୍ତମାନ ହେବନି, ଭବିଷ୍ୟତରେ ହେବନି, ତା ନୁହଁ। ସେହି ଲୀଳାକୁ ଯୁଗ ଯୁଗ ଧରି ଭକ୍ତମାନେ ଗାନ କରୁଥିବେ, କବିମାନେ ନୂତନ ନୂତନ ସଙ୍ଗୀତ ରଚନା କରୁଥିବେ, କବିତା ରଚନା କରୁଥିବେ, ଏହିଭଳି ଭାବରେ ଚାଲିଥିବ ସେ ଲୀଳା। ଏଇଭଳି ଯେତେ ଲୀଳା ଗାନ କରୁଥିବେ, ସବୁ କାଳିଆ ହ୍ରଦ, କାଳିଆ ଲୀଳାଟି ହେଇଯାଇଛି, ସବୁ 5,000 ବର୍ଷ 500 ବର୍ଷ ତଳେ ସବୁ ସରିଯାଇଛି, ଆଉ ଆଲୋଚନା କରିବା ନାହିଁ, ତା ନୁହଁ। ଭଗବାନ ଲୀଳା ହେଉଛି ନିତ୍ୟ ନୂତନ, ଭଗବାନ ନିତ୍ୟ ନୂତନ, ଭଗବାନ ଲୀଳା ମଧ୍ୟ ସେହିଭଳି ଭାବେ ନିତ୍ୟ ନୂତନ, ଭଗବାନ ଲୀଳା ମଧ୍ୟ ନିତ୍ୟ ନୂତନ। ଏବଂ ସେହି ଲୀଳାକୁ ଅନେକ କବି ରଚନା କଲେ ମଧ୍ୟ ନୂତନ ଭଳି ଲାଗୁଥିବ ସେହି ଲୀଳା। ଇଏ ହେଉଛି ଭଗବାନ ଦିବ୍ୟ, ସବୁ ହେଉଛି ଦିବ୍ୟ। ଏଇଟାକୁ ଆପଣ ଯଦି ବର୍ତ୍ତମାନ ରଚନା କରିବେ, ଗୋଟେ ସଙ୍ଗୀତ କାଳିଆ ଦମନ ଲୀଳାକୁ ବର୍ତ୍ତମାନ ସଙ୍ଗୀତ ଆକାର ରଚନା କରିବେ, ସେ ମୋତେ ବହୁତ ଆନନ୍ଦିତ, ସମସ୍ତେ ଆନନ୍ଦିତ ହେବେ ଶୁଣିକିରି। ସେଇ ଲୀଳା ଶୁଣି ସେ ସବୁ ହେଇଛି, ବହୁତ କବି ରଚନା କରିଛନ୍ତି ସବୁ ହେଇଛି, କିନ୍ତୁ ତଥାପି ଆପଣ ଯଦି ଲେଖିବେ ଆଉ ନୂଆ ଭଳିଆ ଲାଗିବ। ଇଏ ହେଉଛି ଭଗବାନ ଲୀଳା ହେଉଛି ଏଭଳି ଭାବରେ। ତେଣୁ ଭଗବାନ କ'ଣ କଲେ ସବୁ ଜାଣିଛନ୍ତି, କିନ୍ତୁ ତା ଶୋଷ ଯେଉଁ ହେଉଛି, ବହୁତ ତୃଷା ହେଉଛି, ତୃଷା ହେଉଛି, ତୃଷା ସେମାନେ ଜଳ ଆଣନ୍ତି ନାହିଁ, ଖାଦ୍ୟ ଆଣନ୍ତି ନା ଜଳ ଆଣନ୍ତି ନାହିଁ, କାରଣ ଯମୁନା ଜଳ ରହିଛି, ଆଉ କ'ଣ ଜଳ କ'ଣ ଆଣିବା ଦରକାର, ଯମୁନା ଜଳ ଯେଉଁଠି ରହିଛି ସେଠି ଆଉ କ'ଣ ଜଳ ନେବା ଦରକାର, ଯମୁନା ଜଳ ଆମର ବର୍ତ୍ତମାନ ନଦୀର ଜଳ ଭଳିଆ ନୁହଁ, ସେଇଟା ସ୍ୱଚ୍ଛ ଜଳ, ସ୍ୱଚ୍ଛ ମିଷ୍ଟ ଏବଂ ସ୍ୱାଦୁକର, ଏହିଭଳି ଭାବରେ ସବୁ ପ୍ରକାର ତା ଦେହରେ ଗୁଣ ରହିଛି ଜଳରେ, ଜଳ ଏଭଳି ଜଳ ଯମୁନାର ଜଳ ପିଇବ, ଯମୁନା ଜଳ ଗୋଟେ ଗୀତ କରିଛନ୍ତି, ରଖିଛନ୍ତି କିଏ ସାଲବେଗ, ବୃନ୍ଦାବନ ମୁଁ ଯିବି କେବେ ଯାଇପାରିବି, ଆମ ରାକେଶ ଥିଲେ ସେଇଟା ସବୁ ଇଏ କରିଥାନ୍ତା, ବୃନ୍ଦିବନରେ ଥିବି ଯେବେ ଯିବି ବୃନ୍ଦାବନ ଦର୍ଶନ କରିବି, ଇଏ ଶ୍ରୀମଧୁସୂଦନ ରାଧା କୁଣ୍ଡେ ଶ୍ୟାମ କୁଣ୍ଡେ କ ଆତ୍ମା କରୁଛି ଗିରି ଗୋବର୍ଦ୍ଧନ ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ ମୁଁ ନୀତି ଭଜିବି ମୁକତି ଭଜନ ରାହାସ୍ୱର ଧୂଳି ଅଙ୍ଗେ କରିବି ଲେପନ କୁଞ୍ଜେ କୁଞ୍ଜେ ତରୁ ମୂଳେ କରିବି ଶୟନ ରାଧା କୃଷ୍ଣ ବେଣି ଭିନ୍ନ ନୁହେଁ କୃଷ୍ଣ ବନ କହେ ଶାଳ ବେଗହୀନ ଜାତିରେ ଯବନ ଶାଳ ବେଗ ଯେଉଁ ରଚନା କରିଛନ୍ତି ଗୀତ ଏଇ ଗୀତ ଆମେ ଯଦି ବୋଲିଲେ ଆମେ ଆଜି ବୃନ୍ଦାବନ ପରିକ୍ରମା କରି ପଳାଇ ଆସିଲେ କି ଯାହା ସବୁ କୁହାଗଲା ଆମେ ମନରେ ସବୁ ସେସବୁ କରିକି ଘିନି ପଳାଇ ଆସିଲେ ଆମେ ଯାଇକରି ବୃନ୍ଦାବନ ପଳାଇଗଲେ ବୃନ୍ଦାବନରେ ଯାଇ ଦର୍ଶନ କଲେ ମଧୁସୂଦନଙ୍କୁ ଦର୍ଶନ କଲେ ରାଧାକୁଣ୍ଡ ଶ୍ୟାମକୁଣ୍ଡ ସ୍ନାନ କଲେ ପରିକ୍ରମା କରିକି ମନରେ ସବୁ ହେଇଗଲା ଇଏ ଭଗବାନଙ୍କର ହେଉଛି ଦିବ୍ୟ ଲୀଳା ହେଉଛି ଏଇଭଳି ଭାବରେ ଭଗବାନଙ୍କ କଥା ଛୋଟିଆ କଥା ନୁହଁ କେବଳ ବୋଲିଦେଲେ ଆପଣ ପରିକ୍ରମା ହେଇଗଲା ସ୍ନାନ କରିବାକୁ ଚିନ୍ତା କରିଦେଲେ ସ୍ନାନ ହେଇଗଲା ବିଶେଷ ଭାବରେ ପ୍ରଥମ ସ୍କନ୍ଧଟା ଏଇଟା ମୁଁ ମନକୁ କହୁଛି ବଢ଼େଇକରି କହୁଛି ଏସବୁ ନୁହଁ ଶାସ୍ତ୍ରର କଥା କୁହାଯାଇଛି ଅନ୍ୟ ଯୁଗର କଥା ଭଗବାନଙ୍କର ସବୁ କିଛି ହେଉଛି ଅଦ୍ୱୈତ କଥା ଇଏ ତା ବାଦ ମଧ୍ୟ କୁହାଯାଇଛି ତା ବାଦ ମଧ୍ୟ କୁହାଯାଇଛି ଭାଗବତ ପ୍ରଥମ ସ୍କନ୍ଧରେ ସେ ଶ୍ଳୋକଟି ଅଛନ୍ତି 18 ଅଧ୍ୟାୟରେ ଯେତେବେଳେ ଶୁଣିଲେ ସୁଧ ଗୋସ୍ୱାମୀ ଯେତେବେଳେ କଥା କହୁଥିଲେ ପରିକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ ସୋନକାଦି ଋଷିମାନେ ବହୁତ କ୍ରୋଧ କଳି ଉପରେ କ୍ରୋଧ ପ୍ରକାର କରି କାହିଁକି କଳିକୁ ମାରି ନଦେଲେ ସେ କାହିଁକି କଳିକୁ ନ ମାରିକି ରଖିଲେ କାହିଁକି ସେ ଗଭୀମାନଙ୍କୁ ସବୁ ପ୍ରହାର କରୁଥିଲା ଗୋମେତନଙ୍କୁ ତେଣୁ ସେଇଠି ସେ କହିଛନ୍ତି ନାନ ଦୃଷ୍ଟି କଳି ସମ୍ରାଟ ସାରଙ୍ଗ ସାର ଭୃ କ'ଣ ନା କୁଶଳେଇ କୁଶଳାଣୀ ଆସୁ ସିଦ୍ଧନ୍ତି ନେତରାଣୀ କୃତାଣୀ ଜଗ କଳିଯୁଗର ମହାତ୍ମା ହେଉଛି ଏଇଟା କଳିଯୁଗର ଯଦିଓ ସବୁ ଦୋଷ ରହିଛି କିନ୍ତୁ ଗୁଣ ମଧ୍ୟ ରହିଛି ସେ ତାକୁ ଦୋଷ ଦ୍ୱେଷ କଲେ ନାହିଁ ଈର୍ଷା କଲେ ନାହିଁ କାହିଁକି ପରିକ୍ଷିତ ମହାରାଜ କଳିକୁ ନା ତାହାର କଳିର ଗୋଟେ ଭଲ ଗୁଣ ରହିଛି ଆମେ କଳିର ବର୍ତ୍ତମାନ ରହିଛି ଭଲ ଗୁଣ ସତ୍ୟ ତ୍ରତ୍ୟ ଦ୍ୱାପର ଯୁଗର ଲୋକମାନେ ଚାହାନ୍ତି କଳିଯୁଗରେ ଜନ୍ମ ନୁହଁ ମନୁଷ୍ୟ ଜନ୍ମ ଆଉ କ'ଣ କହିବା ଆମେ ମନୁଷ୍ୟ ଜନ୍ମ ନେଇଛୁ କଳିଯୁଗରେ କେତେ ଭାଗ୍ୟବା କାହିଁକି ନା କଳିଯୁଗରେ ଭଲ ଗୁଣ ହେଉଛି କ'ଣ ନା କୁଶଳାନି ଆସୁ ସିଦ୍ଧତି କୁଶଳାନି କହିଲେ ପୁଣ୍ୟକର୍ମ ଯାହା ଆମେ ଭାବୁଛେ ଆସୁ ସିଦ୍ଧନ୍ତି କହିଲେ ଶ୍ରୀଧର ସ୍ୱାମୀ କହୁଛନ୍ତି ସଂକଳ୍ପ ମାତ୍ର ସିଦ୍ଧନ୍ତି ମନରେ ଇଚ୍ଛା ପ୍ରକାଶ କରିଦେଲେ ସେଇଟା ସିଦ୍ଧି ହେଇଗଲା ଫଳ ପାଇଯିବ ତା'ର କିନ୍ତୁ ନେତରାଣୀ କୃତା ନିଜର କିନ୍ତୁ ପାପକର୍ମ ଯଦି ମନରେ ଚିନ୍ତା କରିଦେଲେ ତାହା କିନ୍ତୁ ଫଳ ପାଇବ ନାହିଁ କଳିଯୁଗର ଭଲ ଗୁଣ ରହିଛି ତେଣୁ ଆମେ ଚିନ୍ତା କରିଦେଲେ ସଂକଳ୍ପ କରିଦେଲେ ଆମେ ପ୍ରାପ୍ତ ଫଳ ପାଇଗଲେ ତାହାର ଏଭଳି ଭଗବାନଙ୍କ ଏମିତି ଭଗବାନଙ୍କ ଲୀଳା ହେଉଛି ସବୁବେଳେ ଦିବ୍ୟ ଭଗବାନ ଆଉ ତାଙ୍କର ଧାମ ଭିତରେ କୌଣସି ତଫାତ୍ ନାହିଁ ତାଙ୍କ ନାମ ଭିତରେ କୌଣସି ତଫାତ୍ ନାହିଁ ନାମ ନେଲା ମାନେ ଆମେ ଧାମର ସଂକଳାଭ କଲେ ଏସବୁ କଥା ରହିଛି ତେଣୁ ବ୍ରଜବାସୀମାନେ ଯେଉଁମାନେ ଯାଉଥିଲେ ଗୋଚାରଣ କରିବା ପାଇଁ ବର୍ଷା ଚାରଣ କରିବା ପାଇଁ ସେମାନେ ଜଳ ନେଉନଥିଲେ ୱାଟର୍ ବଟର୍ ନେଇଥିଲେ ମିନେରାଲ୍ ୱାଟର୍ ରହି ଜଳ ଯମୁନା ଜଳ ଏମିତିକି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଗାଭୀମାନେ ହଜାର ହଜାର ସଂଖ୍ୟାରେ ଗାଭୀମାନେ ଥିଲେ ଗାଭୀମାନେ ଯେତେବେଳେ ସେ ନଦୀରେ ଜନ ପାଳନ କରନ୍ତି ସେମାନେ ପାନ କରିସାରିଲା ପରେ ଭଗବାନ ପାନ କରିବେ ଜଳ ପାନ ଭଗବାନ ତାଙ୍କ ସାଙ୍ଗ ବାଳକମାନେ ମାଲିକ ଗାଭୀ ହେଉଛନ୍ତି ତାଙ୍କର ମାଲିକ ତେଣୁ ମାଲିକକୁ ନ ପିଇକି ସେ ଆଗ ପିଇବେ ଭଗବାନ ଭଗବାନଙ୍କ ମାଲିକ କହୁଛନ୍ତି ଗାଭି କିଭଳି ଭାବରେ ଗୋ ପାଳନ କରୁଥିଲେ ଦେଖନ୍ତୁ କିନ୍ତୁ ଏତେ ହଜାର ହଜାର ଗାଭି ଯାଇକି ଖୁରା ଫୁରା ସବୁ ରହିକରି ସବୁ ତା'ଦେହରେ ପାଣି ପାନ ପାଣି ପିଉଥିବେ ସବୁ ହେଉଥିବ ପାଣିଟା ମଇଳା ହୋଇଗଲା ନା ଯମୁନା ନଦୀ ସିଏ ଭଗବାନଙ୍କ ପ୍ରେୟସୀ ଆଉ ଭଗବାନଙ୍କର ଲୀଳାରେ ସାହାଯ୍ୟ କରୁଛନ୍ତି ଯମୁନା ତୀର ବନ ଚାରି ଯମୁନା ନଦୀ ଭଗବାନ କଥାକୁ ପ୍ରଚାର କରୁଛନ୍ତି ଯମୁନା ନଦୀ ମାନେ ପ୍ରଚାର କରୁଛନ୍ତି ଏ ଯମୁନା ନଦୀର ଗୋଟେ ରହିଛି ଯମୁନା ଷ୍ଟକମ୍ ରହିଛି ଯମୁନା ନଦୀର ଷ୍ଟକମ୍ ରହିଛି ଗୋସ୍ୱାମୀମାନେ ସବୁ ବର୍ଣ୍ଣନା କରିଛନ୍ତି ଯମୁନା ନଦୀ ରହୁଛନ୍ତି, ବାଡ଼ି ଇତ୍ୟାଦିରେ ଭଗବାନଙ୍କୁ ଚାଲିଛନ୍ତି, ସବୁ କରୁଛନ୍ତି, ଯମୁନା ଜଳରେ ମିଶିକରି ସେ ଜଳ ଚାରିଆଡ଼େ ଯମୁନା ନଦୀ ଯୁଆଡ଼େ ଯାଉଛି ସେ ଭଗବାନ କଥା ବିସ୍ତାର ଲାଭ କରୁଛି, ଭଗବାନ ଲୀଳା ସବୁ ଭଗବାନ ଲୀଳା ଏଗୁଡ଼ିକ ହେଉଛି ରହିଛି କଥା। ତେଣୁ ଏ ତୃଷାର୍ଥ ଏଇଭଳି ଭାବରେ ହେଇଗଲେ ଆଉ ଭୁଲିଗଲେ ଏଇଟା ବିଷାକ୍ତ ଜଳ ବୋଲି ଭଗବାନ ଲୀଳା କରିବେ। ତେଣୁ ଦୁଷ୍ଟ ଜଳମ ପପୂତ ସ୍ୟା, ସେ ଜଳକୁ ଦୁଷ୍ଟ ଜଳ କହିଲେ ଏ ବିଷାକ୍ତ ହେଇଯାଇଛି ଜଳ, କାଳିୟ କାଳିୟର ତା ବିଶେଷ ଭାବରେ କାଳିୟର ବିଷ, ଅନ୍ୟମାନେ ବି ସବୁ ରହିଥିଲେ କିନ୍ତୁ ବିଶେଷ ବିଷ ହେଉଛି କାଳିୟର, କାଳିୟର ହଜାର ଫଣା ଥିଲା, ହଜାର ଫଣାରେ ତା'ର ସବୁ ବିଷଦାନ୍ତ ସବୁ ଥିଲା, ବିଷ ସବୁ ବାହାରୁଥିଲା, ଏତେ ଶକ୍ତି ଥିଲା କାଳିଆର ବିଷରେ, ଏତେ ରହିଛି ଗର୍ବିତ ହେଇକି ସେ ଭାବୁଥିଲା ଗରୁଡ଼ଙ୍କୁ ମଧ୍ୟ ପ୍ରହାର କରିବ, ଗରୁଡ଼ଙ୍କୁ ମଧ୍ୟ ଇଏ କରିଦେବ, କ'ଣ ଯୁଦ୍ଧ କରିବ ଗରୁଡ଼ଙ୍କ ସହିତ, ଏସବୁ ଲୀଳା ଆସିବ ବର୍ଣ୍ଣନା କରାଯିବ, ସବୁ ଜିନିଷ ଭାଗବତରେ ନାହିଁ, ଅନ୍ୟ ସବୁ ଶାସ୍ତ୍ର ସବୁ ରହିଛି। ଗୋଟେ ଦିନ ଗରୁଡ଼ ଯାଇକରି ରମଣଙ୍କ ଦ୍ୱୀପ, ରମଣଙ୍କ ଦ୍ୱୀପରେ ଗରୁଡ଼ ଯାଇକରି ସବୁ ରମଣଙ୍କ ଦ୍ୱୀପରେ ସବୁ ସର୍ପମାନେ ଥାଆନ୍ତି, ଏ ରମଣଙ୍କ ଦ୍ୱୀପର ସର୍ପ ସବୁ ଆସିକି ଏଠି ପହଞ୍ଚି ଯାଇଛି କାଳିଆ, ରମଣ ଦ୍ୱୀପରେ ଗରୁଡ଼ ଯାଇକରି ସର୍ପ ସବୁ ଇଏ କରନ୍ତି ଖାଦ୍ୟ, ତାଙ୍କର ସର୍ପ ଆଉ କ'ଣ ଖାଇବେ ସିଏ, କିନ୍ତୁ ସିଏ ଯେତେବେଳେ ଆସିବେ ସବୁ ସର୍ପମାନେ ଡରିକି ପଳାଇବେ, ତ କ'ଣ ଯାଇପାରିବେ, କ'ଣ ଶୀଘ୍ର ଯାଇପାରିବେ କି, ତାଙ୍କର ଶରୀର ତାଙ୍କୁ କୁହାଯାଏ କ'ଣ ସରୀସୃପ, ସରୀସୃପ ମାନେ କ'ଣ ନା ଶରୀର ଦ୍ୱାରା ସେ ଚାଲିବେ, ତାଙ୍କର ହାତ ଗୋଡ଼ ନାହିଁ କିଛି, ଶରୀର ଦ୍ୱାରା କୁଞ୍ଚନ ଆକୁଞ୍ଚନ କୁଞ୍ଚନ ପ୍ରସାରଣ କରିକି ସେମାନେ ଚାଲିବେ, ଏଭଳି ରହିଛି ତାଙ୍କର ଗୋଡ଼ ଫୋଡ଼ କିଛି ନାହିଁ, ସେଥିପାଇଁ ତାକୁ କୁହାଯାଏ ସରୀସୃପ, ଶରୀର ଦ୍ୱାରା ସେ ସର୍ପଣ ଚାଲିବେ ସରୀସୃପ, ଆଉ କେଉଁଠି ଯାଇପାରିବେ, ତେଣୁ ଗରୁଡ଼ ଆସିକି ତାଙ୍କର ଖାଦ୍ୟ ଗ୍ରହଣ କରନ୍ତି, ତେଣୁ ତାଙ୍କ ଭିତରେ ଗୋଟେ ମିଟିଂ ହେଲା, ଗୋଟେ ଇଷ୍ଟଗୋଷ୍ଠୀ କଲେ, ସେମାନେ ସବୁ କରିକିରି କହିଲେ ଡିସାଇଡ଼ କଲେ ଯେ ତାଙ୍କୁ ମାସରେ ଗୋଟେ ଦିନ, ମାସରେ ଅମାବାସ୍ୟା ଦିନ ତାଙ୍କୁ ଦିଆଯିବ, ଅମାବାସ୍ୟାରେ ସାଧାରଣତଃ ମାଂସ ଭୋଜନ କରିବା କଥା, ମାନେ ବେଦରେ ଯେଉଁ ରହିଛି ଯେଉଁମାନେ ବନ୍ଦ କରିପାରିବେନି ଖାଦ୍ୟ, ଆମିଷ ଭକ୍ଷଣ କରିପାରିବେ ବନ୍ଦ କରିପାରିବେ ନାହିଁ, ଏଇମାନେ ରଜଗୁଣ ତମଗୁଣର ବ୍ୟକ୍ତିମାନେ ସେମାନଙ୍କ ପାଇଁ ଆମିଷ ଭକ୍ଷଣ ବେଦରେ ବର୍ଣ୍ଣନା କରାଯାଇଛି, ସେମାନେ ଆମିଷ ଭକ୍ଷଣ କରିବେ, ତେଣୁ ତାଙ୍କୁ କୁହାଗଲା ସବୁ ରଖାଯିବ, ଗୋଟିଏ ସର୍ପକୁ ଦିଆଯିବ, ବଡ଼ ସର୍ପ ଗୋଟେ ଦିଆଯିବ, ଆଉ ଅନ୍ୟାନ୍ୟ ସବୁ ଖାଦ୍ୟ ସବୁ ପ୍ରଦାନ କରାଯିବ ଗରୁଡ଼ ମହାରାଜକୁ, ଏଇଭଳି ଭାବରେ ତାଙ୍କୁ ନିବେଦନ କଲେ, ଗରୁଡ଼ କହିଲେ ଠିକ୍ ଅଛି ମୋତେ ଆଉ ଖାଇବା ଦରକାର, ଗୋଡ଼ିଆକି ଖାଇବା ଦରକାର ନାହିଁ, ସେ ଇଏ କଲେ ସବୁଦିନେ ଗୋଟେ ବଟବୃକ୍ଷମୂଳେ ବା ଗୋଟେ ବୃକ୍ଷମୂଳରେ ସବୁ ବ୍ୟବସ୍ଥା କରାଯାଉଥିଲା, ଯେଉଁଦିନ ଆସିବ ସିଏ ତା ପୂର୍ବରୁ ସବୁ ରଖାଯାଉଥିଲା, ଖାଦ୍ୟ ସବୁ ରଖାଯାଉଥିଲା, ଗୋଟେ ସର୍ପକୁ ରଖାଯାଉଥିଲା, ଯାହାର ବୟସ ହୋଇଯାଇଛି ବା ହୋଇଯାଇଛି ସେ ତ ଯେମିତି ହେଲେ ମୃତ୍ୟୁବରଣ କରିବ, ଏଇ ଗରୁଡ଼ଙ୍କ ହାତ ଗରୁଡ଼ଙ୍କ ଦ୍ୱାରା ସେ ଖାଇଲା ମାନେ ସେ ବହୁତ ମଧ୍ୟ ପୁଣ୍ୟ ପ୍ରାପ୍ତ ହେବ, ଗରୁଡ଼ ଭଗବାନଙ୍କର ବାହନ, ଯାହାକୁ ଏଇଠି ଯେଉଁ ହେଉଥିଲା ଇଏ କାଳିଆ ତାକୁ ମନା କଲା, କାଳିଆ କହିଲା କାହିଁକି ଗରୁଡ଼ଙ୍କୁ କାହିଁକି ଆମେ ଦେବା, କେହି ଦେବା ଦେଇପାରିବ ନାହିଁ, ଯଦି ଦେବ ମୁଁ ତାକୁ ଆଗ ଖାଇବି, ଏଇଭଳି ଭାବରେ ଆଉ ଗରୁଡ଼ ଗଲାବେଳକୁ ଖାଇବାକୁ ନାହିଁ, ତାପରେ ବୁଝିଲା ବେଳକୁ କ'ଣ ନା ଏଇ କାଳିଆ ଏଇଭଳି ଭାବରେ ଘଟଣା କରିଛି, କାଳିଆର ବହୁତ ଶକ୍ତି ଥିଲା, କାଳିଆ ଆଉ ଗୋଟେ ମଧ୍ୟ କାରଣ ରହିଛି କାଳିଆ ମଧ୍ୟ, ସେଇଟା ଆହୁରି ପୁରୁଣା କାରଣ ଗୋଟେ ରହିଛି କାଳିଆର, କ'ଣ ନା ବିନତା ଏବଂ ରହିଛନ୍ତି କଦ୍ରୁ, ଏମାନେ ସବୁ କଶ୍ୟପଙ୍କର ପତ୍ନୀ, ସବୁ 17 ଜଣ ପତ୍ନୀ ଥିଲେ କଶ୍ୟପଙ୍କର, ବିନତା ଯେମିତି ଅଦିତି ଦିତି ଏମାନେ ସବୁ, ଏମାନେ ସବୁ ବିନତା ହେଉଛନ୍ତି ଗରୁଡ଼ଙ୍କର ମାଆ, ଗରୁଡ଼ ଅରୁଣ ଏମାନଙ୍କର ମାଆ ହେଉଛି ବିନତା, ଆଉ କଦ୍ରୁ ହେଉଛନ୍ତି ସର୍ପମାନଙ୍କର ମା କଦ୍ରୁ, ତେଣୁ ତାଙ୍କ ଭିତରେ ବସି ଘଟଣା ଚାଲିଥିଲା, କଥା ଚାଲିଥିଲା, ବିନତା ଦୁଇ ଭଉଣୀ ସଖି କଥା ହେଉଛନ୍ତି, କ୍ରମେ କଥା ଯାହା କଥା ହେଉଛନ୍ତି, ସେହି ସମୟରେ ସୂର୍ଯ୍ୟଙ୍କୁ ଦେଖିଲେ, ସୂର୍ଯ୍ୟ ଯାଉଛନ୍ତି ରଥରେ, ସୂର୍ଯ୍ୟଙ୍କୁ ଦେବତାମାନେ ଆଖିରେ ଦେଖନ୍ତି, ଚକ୍ରି ଦେଖନ୍ତି, ଆମେ ଖାଲି ଦେଖୁଛେ କ'ଣ ଜଳନ୍ତା ପିଣ୍ଡ ଭଳି, କିନ୍ତୁ ସୂର୍ଯ୍ୟ ଦେବଙ୍କୁ ଦେଖନ୍ତି, ସିଏ ଦେଖନ୍ତି, ସେ ତାଙ୍କ ଭିତରେ କଥା ହେଲା, ଦେଖିଲୁ ସଖି ଦେଖି ଦେଇ ବା ଡାକିକି ଦେଖିଲୁ ସୂର୍ଯ୍ୟ ଯାଉଛନ୍ତି, ରଥ ଚାଲିଛି, ତାଙ୍କର ଅଶ୍ୱ ଯେଉଁ ରହିଛି ତାଙ୍କ ଲାଙ୍ଗୁଡ଼ଟା କେମିତି, ଇଏ କହିଲେ କଦ୍ରୁ କହିଲେ ବିନତା କହିଲେ ଧଳା ନା ନା କଳା, ତାଙ୍କ ଭିତରେ ବାଜି ଲାଗିଲା, ଯଦି ଧଳା ହେବ ନା ମୁଁ ତୋର ଦାସୀ, ଯଦି କଳା ହେବ ମୁଁ ତୋର ଦାସୀ, ଏହିଭଳି ଭାବରେ ହେଇଗଲା। ତେଣୁ ଯେତେବେଳେ ଯାଇ ପହଞ୍ଚିଗଲେ ଦେଖିବା ପାଇଁ କ'ଣ ଆକ୍ଚୁଆଲି ଘଟଣା, କାଳିଓ କ'ଣ କରିଛି, ଯାଇକିରି ତାଙ୍କର ମାଆଙ୍କ କଥା ଜାଣିକିରି ସେ ବଳି ବଳି ନିଜକୁ ଗୋଡ଼େଇ ଦେଇଛି ସେ ଲାଙ୍ଗୁଡ଼ରେ, ଅସୁର ଲାଙ୍ଗୁଡ଼ରେ, ତେଣୁ କଳା ହେଇଗଲା। ତେଣୁ ବିନୋଦା ତାଙ୍କ ପାଖରେ ଦାସୀ ହେଇକି ରହିଲେ। ଏଇଭଳି ଭାବରେ ବହୁତ ଦିନ ଚାଲିଗଲା ପରେ ଗରୁଡ଼ ପଚାରିଲେ ମାଉସୀ, ହେବେ ସିଏ ମାଉସୀ ଆଉ ମୋର ମାଆକୁ ତୁ କେମିତି ଉଦ୍ଧାର କରିବୁ, କ'ଣ କଲେ ତୁ ଉଦ୍ଧାର କରିବୁ, ନା ତୁ ଯଦି ମୋର ଆଣିବୁ ସ୍ୱର୍ଗଲୋକରୁ ଅମୃତ ଆଣିକି ଆମକୁ ଦେଇଦେବୁ, ମୁଁ ମୋର ପିଲାମାନଙ୍କୁ ଖୁଆଇଦେବି ଆଉ ସେମାନେ ଅମର ହେଇଯିବେ ଅମୃତ ଖାଇକରି, ମୁଁ ତ ମାଆକୁ ଇଏ କରିଦେବି, ମୁକ୍ତ କରିଦେବି ଦାସିତ୍ୱରୁ। ତେଣୁ ଗରୁଡ଼ ଗଲେ ସ୍ୱର୍ଗକୁ ଗଲେ, ଗରୁଡ଼ ଏ କଥା ସବୁ ଆସିବ, ଏସବୁ ଆଗୁଆ ଆମେ କହିଦେଉଛେ। ଗରୁଡ଼ ଗଲେ ସ୍ୱର୍ଗରେ ରହିଛି ଅମୃତ ରହିଛି, ଦେବତାମାନେ ଇତ୍ୟାଦି ସବୁ ସିକ୍ୟୁରିଟି ଗାର୍ଡ଼ ସବୁ ରହିଛି, କିନ୍ତୁ ଗରୁଡ଼ ଗଲେ ସମସ୍ତଙ୍କୁ ଛିନ୍ଛତ୍ର କରିକି ସେ ଅମୃତ ଆଣି ପଳେଇ ଆସିଲେ ଗରୁଡ଼ ଗରୁଡ଼ ଗଲେ। ତେଣୁ ଇନ୍ଦ୍ର ଧାଇଁଲେ ତାଙ୍କ ପଛରେ, ଏ ଗରୁଡ଼ ମହାରାଜ ଆପଣ କୁଆଡ଼େ ନେଉଛନ୍ତି, ଇଏ ଆମ ଦେବଲୋକର ଅମୃତ କୁଆଡ଼େ ନେଉଛନ୍ତି, ସେ କହିଲେ ମୁଁ ମାଉସୀକୁ ଦେବି, ମାଉସୀ ଦେଲେ ନା ସେ ତା ପୁଅମାନଙ୍କୁ ଦେବେ ଖାଇବା ପାଇଁ, ସର୍ପମାନଙ୍କୁ ଦେବେ ନା ସର୍ପମାନେ ଅମୃତ ପିଇଲେ କ'ଣ ହବ ଅବସ୍ଥା ମୁଁ କିଛି ଜାଣିନାହିଁ, ମୋ ମା ଉଦ୍ଧାର ପାଇବ ମୁଁ ଯିବି। ଏଇଭଳି ଭାବରେ ଆଣିକି ଆସୁଥିଲା ବେଳେ ସେଇଠି ବାଟରେ ଏ ଯେଉଁ କାଳିଆ ହ୍ରଦଟି ରହିଛି ସେଇଠି ଗୋଟେ ରହିଛି କଦମ୍ବ ବୃକ୍ଷ, ସେଇଠି କଦମ୍ବ ବୃକ୍ଷ ଟିକେ ବିଶ୍ରାମ ନେଇଥିଲେ, ବିଶ୍ରାମ ନେଇଥିଲେ ସେ ଗରୁଡ଼ ମଧ୍ୟ ଟିକେ ଅମୃତ ପାନ କରିଥିଲେ, ତେଣୁ ଅମୃତ କିଛି ପଡ଼ିଯାଇଥିଲା ସେ ବୃକ୍ଷ ବୃକ୍ଷରେ, ଆଉ ସବୁ ମରିଯାଇଥିଲା, ଆଉ କେହି ନାହାନ୍ତି, ଗଛ ପଛ କିଛି ନାହିଁ। ଏମିତିକି ସେ ଉପରେ ଥିବା ପକ୍ଷୀମାନେ ଯଦି ଉଡ଼ିଯାଉଥିବେ ସେମାନେ ମୃତ୍ୟୁବରଣ କରିବେ, ଏତେ ସର୍ପ ଥିଲା କାଳିଆର, କିନ୍ତୁ ସେଇ ବୃକ୍ଷଟି ଥିଲା। ତେଣୁ ଏ ଘଟଣା ଅଛି। ତାପରେ ସେ ଗରୁଡ଼ ଯେତେବେଳେ ଆଣିକି ଦେଲେ ତାଙ୍କର ମାଉସୀକୁ ଦେଲେ କଦ୍ରୁଙ୍କୁ, ତେଣୁ ମା କହିଲେ ହଉ ଠିକ୍ ଅଛି, ମାଉସୀ କହିଲେ ହଉ ଠିକ୍ ଅଛି, ତୋ ମା ମୁକ୍ତ ହେଲେ, ତେଣୁ ଇନ୍ଦ୍ରା ଆସିଲେ ତାଙ୍କୁ ନେଇଗଲେ, ଅମୃତକୁ ନେଇଗଲେ। ଏଭଳି ଘଟଣା ସବୁ ଅନ୍ୟ ସବୁ ପୁରାଣ ମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ତାପରେ ଏଣେ କ'ଣ ହେଇଛି ନା କଦ୍ରୁ ଏଇଭଳି ଭାବରେ ଯେଉଁ ରହିଛି ଗରୁଡ଼ ଯେତେବେଳେ ଜାଣିଲେ କାଳିଆକୁ ଏଭଳି ଭାବରେ କରିଥିଲେ ଜାଣିଛନ୍ତି ଗରୁଡ଼, କିନ୍ତୁ ତାଙ୍କ ଉପରେ ତାଙ୍କର ରାଗ ଥିଲା, କ୍ରୋଧ ଥିଲା, ଆଉ ଏବେ ଏଇଭଳି ଭାବରେ ଖାଦ୍ୟ ବହନ କରି ଗରୁଡ଼କୁ ଗରୁଡ଼ ଚାଲିଲେ ତାକୁ ଆକ୍ରମଣ କରିବା ପାଇଁ। ଗରୁଡ଼ କାଳିଓ କାଳିଓ ଚିନ୍ତା କରୁଥିଲା ମୋର ହଜାର ପଣା ରହିଛି, ଗୋଟାଏ ପଣାରେ ତ ଫୋଡ଼ିଦେବି, ଫୁଙ୍କ କରିଦେଲେ ସେ ମରିଯିବ ଆଉ କ'ଣ ବିଷ। ଜାଣିନି ଗରୁଡ଼ଙ୍କର ଯେଉଁ ଶକ୍ତିକୁ ସେ ଜାଣିନଥିଲା, ଗରୁଡ଼ ଭଗବାନଙ୍କର ବାହନ, ଗରୁଡ଼ର ଶକ୍ତି ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଗରୁଡ଼ଙ୍କର ଶକ୍ତି ଏଭଳି ରହିଛି, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଗରୁଡ଼ଙ୍କର ଶକ୍ତି। ଥରେ ଏ ଯେଉଁ ସମୁଦ୍ର ମନ୍ଥନ ହେଉଥିଲା, ସମୁଦ୍ର ମନ୍ଥନରେ ଦେବତାମାନେ ଏବଂ ଅସୁରମାନେ ମିଶିକରି ଯାଇକରି ମନ୍ଦାର ପର୍ବତକୁ ଆଣିଲେ, ମନ୍ଦାର ପର୍ବତ ସୁନାର ପର୍ବତ ଦଶ ହଜାର ଯୋଜନ ଏଇଭଳି ଭାବରେ ରହିଛି ମନ୍ଦାର ପର୍ବତ ବିସ୍ତାର ରହିଛି ତା'ର, ତାକୁ ଆଣିଲେ, ଆଣି ବହୁତ କଷ୍ଟରେ ଆଣିଲେ, ପାଡ଼ିକିରି ଆଣିଲେ, ଆଣିକି ଆସିଲେ ବାଟରେ ପଡ଼ିଗଲା ମନ୍ଦାର ପର୍ବତ, ଉଠେଇ ପାରିଲେ ନାହିଁ, ଏତେ ସୁନାର ପର୍ବତ ବହୁତ ଓଜନ, ଯେତେ ମେଟାଲ ସବୁ ରହିଛି ସୁନା ଯେଉଁ ମେଟାଲଟା ମେଟାଲର ଓଜନଟା ସୁନାର ଓଜନ ଅଧିକା ତା'ର ରହିଛି, କ'ଣ ସବୁ ରହିଛି ବୈଜ୍ଞାନିକ ପଦ୍ଧତି ସବୁ ରହିଛି। ତେଣୁ ଦେବତାମାନେ ଯେତେବେଳେ ଭଗବାନଙ୍କୁ ସ୍ମରଣ କଲେ, ଭଗବାନ ଗରୁଡ଼ ଧ୍ୱଜରେ ଆସିଗଲେ, ଗରୁଡ଼ ପୃଷ୍ଠରେ ଆସିକି ଭଗବାନ ପହଞ୍ଚିଗଲେ ଭଗବାନ, ସେ କ'ଣ କଲେ, ସେ ଯେଉଁ ରହିଛି ମନ୍ଦାର ପର୍ବତକୁ ବାମ ହାତରେ ଟେକିଦେଲେ, ବାମ ହାତ ଏକ ନା ହସ୍ତନେ ଲିଳା କୁହାଯାଇଛି, ବାମ ହାତରେ ଟେକିଦେଲେ, ଗରୁଡ଼ ଉପରେ ରଖିଦେଲେ ଏବଂ ନିଜେ ବସିଲେ, ଦେବତାମାନେ ଏବଂ ଅସୁରମାନେ ବସିଲେ ଏବଂ ଗରୁଡ଼ ଗୋଟିଏ ପଙ୍ଖ ମାରିଲେ ଯାଇକି ପହଞ୍ଚିଗଲେ ସମୁଦ୍ର ତଟରେ। ଏଭଳି ସେ ଗରୁଡ଼ଙ୍କର ଶକ୍ତି ରହିଛି। ଆଉ ସିଏ କାଳିଆ କ'ଣ ତା ସହିତ ଯୁଦ୍ଧ କରିବ, ଆଉ ଗରୁଡ଼ ତ ଯୁଦ୍ଧ କ'ଣ, ଗୋଟିଏ ପଙ୍ଖ ମାରିଲେ ଯାଇ ପଡ଼ିଲା ବହୁତ ଦୂରରେ ଯାଇକି, ଆ ମୁଣ୍ଡ ବୁଲେଇଲା ପୁରା, ଶହେ ହଜାର ପଣ ତା ରହିଛି ସବୁ ଯାକ ମୁଣ୍ଡ ବୁଲେଇଲା, କିନ୍ତୁ ସିଏ ଖବର ପାଇଥିଲା ଏ କାଳିଆ ଏ ହ୍ରଦ ଯେଉଁ ରହିଛି ଏ କଥାଟା କାହିଁକି ଏଇଟା ହେଇଥିଲା ମୁଁ ଏଇଟା କହିବିନି ବର୍ତ୍ତମାନ, ଏଇଟା ପରେ କହିବା କେତେ ପ୍ରସଙ୍ଗରେ। ତେଣୁ ଏଇଠି କାଳିଆ ଆସି ରହିଥିଲା, ତା ପିଲା ଛୁଆ ସବୁ ଫ୍ୟାମିଲି ସହିତ, ବିରାଟ ବଡ଼ ଫ୍ୟାମିଲି ସହିତ ଆସି ରହିଥିଲା ସିଏ କାଳିଓ, ଏବଂ ସେ ଜଳକୁ ଅମୃତକୁ ବିଷରେ ପରିଣତ କରିଦେଇଥିଲା। ଆଉ ଭଗବାନ ଚିନ୍ତା କଲେ ଏ ବିଷକୁ ଅମୃତ କରିବେ, କାଳିଓକୁ ବିଦାୟ କରିବେ, ଏଇ ଲୀଳାଟି ହେବ, ଏଲିଗାଟି ଆରମ୍ଭ ହେବ, ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତା ପୂର୍ବରୁ ସେ କହିଦେଲେ, ମୁଁ ମଧ୍ୟ ତା ପୂର୍ବରୁ କିଛି ସୂଚନା ଦେଇଦେଲି କଥା ପ୍ରସଙ୍ଗରେ। ଯାହା ହେଉ, ଏହିଭଳି ଭାବରେ ଦୁଷ୍ଟଂ ଜଳଂ କପୁସ୍ତସ୍ୟା, ଏଇ ଯେଉଁ ଜଳ ବିଷାକ୍ତ ଜାଣିକି ମଧ୍ୟ ପିଇଦେଲେ, ଶୋଷ ହେଉଛି ଏତେ ଭୁଲିଗଲେ, ପିଇ ଦେଇକିରି ତୃଷ୍ଣାତା ବିଷ ଦୂଷିତ, ବିଷ କାଳିଆର ବିଷରେ ସେ ଜଳ ସବୁ ବିଷାକ୍ତ ହୋଇଯାଇଥିଲା, ଖାଲି ଫୁଟୁଥିଲା। ଏଭଳି ଭାବେ ବର୍ଣ୍ଣନା କରାଯିବ, ଆସିବା ଷୋହଳ ଅଧ୍ୟାୟ ବର୍ଣ୍ଣନା କରାଯିବ ଶୁଣିବା। ଆଉ ଜଳ ପାନ କଲା ମାନେ ତ ମୃତ୍ୟୁବରଣ କଲେ, ଆଉ କ'ଣ ଜଳ ପାନ ମୃତ୍ୟୁବରଣ କଲେ। ତେଣୁ ଏଠି କ'ଣ କିଛି ଅଛି, ଇଏ ଟୀକା ଏଇଟା କେଉଁ ଶୋକ 48 48ରେ ବିଶେଷ ନାହିଁ। ଯାଉ, ତେଣୁ ତାପରେ କ'ଣ ହେଲା, ଭଗବାନ ବିଷାସ୍ତମ୍ଭ ବିଷାମ୍ଭସ୍ତ ଦୁଃପସ୍ପୃଶ୍ୟ ଦୈବୋପହତ ଚେତସଃ ନିପେତୋ ବ୍ୟସଃ ସର୍ବେ ଶରୀରାନ୍ତେ କୃଦ୍ଭଃ ବିକ୍ଷତାମ୍ ବୈ ତଥା ଭୂତାମ୍ କୃଷ୍ଣୋ ଯୋଗେଶ୍ୱର ସ୍ୱର ଇକ୍ଷୟା ମୃତ ବର୍ଷିଣ୍ୟା ସୁନାଥାନ ସମଧିବୟତ। ବିଷାମ୍ଭ ଅମ୍ଭ କରି ଜଳ, ଏ ଜଳ ହେଉଛି ବିଷାମ୍ଭ, ବିଷର ଜଳ, ବିଷାକ୍ତ ଜଳ ବିଷାମ୍ଭ। ତତ୍ ଉପସ୍ପୃଶ୍ୟ, ଯେତେବେଳେ ନିକଟରେ ପହଞ୍ଚିଗଲେ, ଉପସ୍ପୃଶ୍ୟ କରି ନିକଟରେ ପହଞ୍ଚିକରି ଜଳକୁ ସ୍ପର୍ଶ କରିଦେଲେ, ଭିତରକୁ ଯାଇନାହାନ୍ତି, ପାଖରେ ତଟରେ, ତଟରେ ଉପସ୍ପୃଶ୍ୟ ଦୈବୋପହତ ଚେତସଃ, ଜାଣିଛନ୍ତି ଯେ ଏଇଟା ବିଷାକ୍ତ ଜଳ, କିନ୍ତୁ ଦୈବ ଭଗବାନ ବ୍ୟବସ୍ଥାରେ ଏ ଲୀଳା କେମିତି ହେବ, ନହେଲେ ଆଜି ଲୀଳା ହେଲେ ଆମେ ସେ ଲୀଳାକୁ ଦାନ କରିବା ନା, ଭଗବାନଙ୍କ ଲୀଳାକୁ, ଆଉ ଭଗବାନ ଭକ୍ତମାନଙ୍କ ପାଇଁ ରଖିଛନ୍ତି, ସେ ଲୀଳାକୁ ରଖିଛନ୍ତି, ଦାନ କରିବେ। ଦୈବ ଭତ ଚେତସ, ତାଙ୍କ ବୁଦ୍ଧି ଚାଲିଗଲା, ଜାଣିଛନ୍ତି ଏଇଟା ବିଷାକ୍ତ ଜଳ, କିନ୍ତୁ ତଥାପି ଭଗବାନ ବ୍ୟବସ୍ଥାରେ ସବୁ କାର୍ଯ୍ୟରେ ପାଞ୍ଚଟି କାରଣ ରହିଛି, ମୁଁ କହିଛି। ଗୋଟେ କାରଣ ହେଉଛି ଦୈବ, ଭଗବାନ ଆମେ ନିଜେ ତାହା ଚାହିଁଲେ ତାହା କରିପାରିବା ନାହିଁ, ଭଗବାନ ତା'ର ସବୁକିଛି ନିୟନ୍ତ୍ରିତ ହେଉଛନ୍ତି। ଆମେ ନ ଚାହିଁଲେ ମଧ୍ୟ ବହୁତ କାର୍ଯ୍ୟ କରୁଛେ, ଭଗବାନଙ୍କର ବ୍ୟବସ୍ଥାରେ ସବୁ ହେଉଛି। ତେଣୁ ଅପହତ ଚେତସଃ ନିପେତ ବ୍ୟସବସ୍ଥାରେ ବି, ବ୍ୟସବ କହିଲେ ଅଶୁ, ଅଶୁ କହିଲେ ଯେଉଁ ରହିଛି ପ୍ରାଣବାୟୁ, 10 ପ୍ରକାର ବାୟୁ ରହିଛି, ତା'ଦେହରେ ଗୋଟେ ପ୍ରାଣବାୟୁ ରହିଛି, ମୁଖ୍ୟ ବାୟୁ ପ୍ରାଣବାୟୁ, ସେଇଟା ପ୍ରାଣ ଅପାନ ବ୍ୟାନ ଉଦାନ, ଏଇଭଳି ଭାବରେ 10 ପ୍ରକାର ବାୟୁ ରହିଛି। ପ୍ରାଣବାୟୁ ହେଉଛି ମୁଖ୍ୟ ବାୟୁ, ଯେଉଁଟା ଚାଲିଗଲେ ଆଉ ଜୀବନ ରହିବ ନାହିଁ, ପ୍ରାଣବାୟୁ ଚାଲିଗଲା ବସବ ନିପେତୁ, ସବୁ ତଳେ ପଡ଼ିଗଲେ, ପ୍ରାଣବାୟୁ ଚାଲିଗଲା ଆଉ ରହିଲା ନାହିଁ, ପ୍ରାଣବାୟୁ ବିଷୟରେ ପ୍ରାଣ ରହିପାରିଲା ନାହିଁ, ପଡ଼ିଗଲା ପ୍ରାଣ ନିପେତୁ, ସବୁ ତଳେ ପଡ଼ିଗଲେ ନିପେତୁ। ବ୍ୟସବ ସର୍ଭେ, ଯେତେ ଯାଇକି ସମସ୍ତେ ଯେତିକି ଜଣ ଯାଇଥିଲେ ବା ସମସ୍ତେ ସର୍ଭେ କୁହାଯାଇଥିଲେ, ସମସ୍ତେ ଯାଇଛନ୍ତି, କେବଳ କୃଷ୍ଣ ଆଉ କେତେଜଣ ଥାଇପାରନ୍ତି, ଏମାନେ ସବୁ ରହିଥିଲେ ପଛୁଆ। ଗୋଟେ ଲୀଳା ଭଗବାନ ଏଇଭଳି ଭାବରେ କଲେ ନା, ନହେଲେ କେମିତି ଲେଟ୍ ହେବ। ତେଣୁ ସର୍ଭେ ଶରୀରାନ୍ତେ କୁରୁଦ୍ଭ, ଶରୀରାନ୍ତେ ଶରୀରର ଅନ୍ତରରେ, ଭିତରକୁ ଯାଇନାହାନ୍ତି, ଶରୀର ପାଖରେ ରହିକିରି ଏଇଭଳି ଭାବରେ ସବୁ ପଡ଼ିଗଲେ, ଲିପେଇ ପଡ଼ିଗଲେ, ମୃତ୍ୟୁବରଣ କରିଗଲେ। କୁରୁଦ୍ଭ, କୁରୁଦ୍ଭ କାହିଁ କହିଲେ, ଏଇଟା ଶୁଣିକିରି ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କର ପ୍ରାଣ ଅଧୀର ହୋଇଯାଉଛି, ତେଣୁ କୁରୁଦ୍ଭ ବୋଲି କହିଲେ। କୁରୁକୂଳର ତୁମେ ହେଉଛି ତିଳକ, କୁରୁକୂଳର ତିଳକ ବା ଭଗବାନ ମଧ୍ୟ ତାଙ୍କୁ ରକ୍ଷା କରିଥିଲେ, ସେ ମଧ୍ୟ ମୃତ୍ୟୁବରଣ କରିଥିଲେ, ଇଏ ମୃତ୍ୟୁବରଣ କରିଛନ୍ତି, ସିଏ ମଧ୍ୟ ମୃତ୍ୟୁବରଣ କରିଥିଲେ, ଛୋଟ ପିଲା ଛେଳମାଙ୍କ ଗର୍ଭରେ ଥିଲାବେଳେ, କିନ୍ତୁ ଭଗବାନ ତାଙ୍କୁ ଜୀବନ ପ୍ରଦାନ କରିଥିଲେ, ତେଣୁ ସେଇ କଥା ମନେ ପକେଇକିରି ତାଙ୍କୁ କହୁଛନ୍ତି କୁରୁଦ୍ଭ। ଆମେ ଟିକାରେ ଦେଖିବା କ'ଣ କୁହାଯାଇଛି, ଏଇଭଳି ବିକ୍ଷ ତାନ୍ ଭାଇ ତଥା ଭୂତାନ, ଏଇଭଳି ଭାବ ତଥା ଭୂତ, ଏଇଭଳି ଭାବରେ ଯେଉଁ ପଡ଼ିଯାଇଛନ୍ତି ମୃତ୍ୟୁବରଣ କରିକି ହଜାର ହଜାର ସଂଖ୍ୟାରେ ସବୁ ହୋଇଗଲା, ବିକ୍ଷ ତାନ୍, ସେମାନଙ୍କୁ ଦେଖିକିରି ନିଶ୍ଚିନ୍ତ ଭାବରେ ଭଗବାନ କ'ଣ କଲେ, କୃଷ୍ଣ ଯୋଗେଶ୍ୱରେଶ୍ୱର, ଇଏ କୃଷ୍ଣ, ଇଏ ଆଦି କୃଷ୍ଣ, ଇଏ ଯୋଗେଶ୍ୱରେଶ୍ୱର, ଯୋଗ ଯୋଗ ସବୁ ଅଷ୍ଟାଙ୍ଗ ଯୋଗ ସବୁ ସିଦ୍ଧି ରହିଛି, ଗୋଟେ ଗୋଟେ ଯୋଗ ସିଦ୍ଧି ଯଦି ପ୍ରାପ୍ତ ହୋଇଯିବ, ଆମ ଗୌରମଣ୍ଡଳ ଯଦି ଗୋଟେ ସିଦ୍ଧି ପ୍ରାପ୍ତ ହୋଇଯିବେ, ସେ ଆଉ ବୁଢ଼ା ରହିବେ ନାହିଁ, ସେ ଯୁବକ ହୋଇଯିବେ। ଏଭଳି ଯୋଗ ସିଦ୍ଧି ସବୁ ରହିଛି, ଅଣିମା ଲାଗିମା ପ୍ରାପ୍ତି କାମ ବିଷୟ ଯାହା ଚାହିଁବ ତାହା ପାଇବ, ସେଇଟା ଶଙ୍ଖ ବାଜିବେ। ଶ୍ରୀ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ର ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣ ଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୟ ଶ୍ରୀ ଗୋପାଳ ମହାରାଜ ଜୟ ଶ୍ରୀ ଗୁରୁଦେବ ଭଗବାନଙ୍କ ଲୀଳା। ଏଇଭଳି ଭାବରେ ଯୋଗେଶ୍ୱର କୃଷ୍ଣ ଯୋଗେଶ୍ୱର ଈଶ୍ୱର ଯୋଗ ଯୋଗ ସିଦ୍ଧି ରହିଛି ଯୋଗେଶ୍ୱର ଯିଏ ଯୋଗ ପ୍ରଦାନ କରନ୍ତି ଯୋଗ ସିଦ୍ଧି ପ୍ରଦାନ କରନ୍ତି ଯୋଗେଶ୍ୱର ତାଙ୍କର ସେ ଈଶ୍ୱର କୃଷ୍ଣ ଆଉ କ'ଣ କହିବା ତାଙ୍କର ଶକ୍ତି ଆମେ ସକାଳେ ଆଜି କହୁଥିଲେ କେତେ ଗୁଣ ତାଙ୍କର ରହିଛି ଏ 50-64 ଗୁଣ କହିଲେ କିନ୍ତୁ ଅନନ୍ତ କୋଟି ଜୀବଙ୍କର ଯାହା ସବୁ ଗୁଣ ରହିଛି ସବୁ ତାଙ୍କ ପାଖରେ ରହିଛି ଅନନ୍ତ କୋଟି ଗୁଣ ରହିଛି ଭଗବାନଙ୍କର ଗଣି ହେବ ନାହିଁ ଏଭଳି ରହିଛି ଭଗବାନଙ୍କ ଗୁଣ ତେଣୁ ଇକ୍ଷୟା ଅମୃତ ବର୍ଷିଣା ଭଗବାନଙ୍କର ଚକ୍ଷୁରେ କେବଳ ଇକ୍ଷଣ କରିଦେଲେ ଇକ୍ଷଣ କରିଦେଲେ ତାଙ୍କର ଅମୃତ ବର୍ଷିଣା ଅମୃତ ବର୍ଷଣ କରିଦେଲେ ତାଙ୍କ ଚକ୍ଷୁ ମାଧ୍ୟମରେ ଭଗବାନ ଅମୃତ ବର୍ଷଣ କରିଦେଲେ ଯୋଗେଶ୍ୱରେଶ୍ୱର ଅମୃତ ବର୍ଷଣ କରିଦେଲେ ସୁନାଥାନ ସୁମଜିବୟ ସୁନାଥାନ ତାଙ୍କର ସେ ହେଉଛନ୍ତି ନାଥ ମନ୍ନାଥ ଜଗନ୍ନାଥ ରହିଛନ୍ତି ଭଗବାନଙ୍କ ନାଥ ସିଏ ହେ ନାଥ ନାରାୟଣ ହରି ହେ ନାଥ ନାରାୟଣ ହରି ଜୟ ଗୋପାଳ କୃଷ୍ଣ ମୁରାରି ଜୟ ଗୋପାଳ କୃଷ୍ଣ ମୁରାରି ହେ ନାଥ ନାରାୟଣ ସମସ୍ତଙ୍କର ସେ ନାଥ ସମସ୍ତଙ୍କ ନାଥ ଭଗବାନ ଚିନ୍ତା କରନ୍ତି ତାଙ୍କର ନାଥ ମୋ ବିନା ସେମାନେ ଅନାଥ ହୋଇଯିବେ ଆମେ ପ୍ରକୃତରେ ଭଗବାନ ଭୁଲି ଯାଇଥିବାରୁ ଅନାଥ ହୋଇକି ରହିଛେ ଗୋଟେ ଶୋକ ଅଛନ୍ତି ସନାଥ ଜୀବିତମ ପ୍ରଭୁ ଆପଣଙ୍କୁ ଭୁଲି ଆମେ ଅନାଥ ଅବସ୍ଥାରେ ରହିଛେ ପ୍ରଭୁ ଆଜି ମୋର ଜ୍ଞାନ ଉଦୟ ହୋଇଛି ମୁଁ ଆପଣଙ୍କ ଶରଣରେ ଗଲି ଆପଣଙ୍କର ନାଥ ଜାଣିକି ମୁଁ ଆଜି ଆନନ୍ଦିତ ହୋଇଗଲି ସନାଥ ଜୀବିତମ ଏଭଳି ଭାବେ ଭକ୍ତମାନେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ ତେଣୁ ଭଗବାନ ଚିନ୍ତା କରୁଛନ୍ତି ତାଙ୍କ ନାଥ ସମଜିବ ତାଙ୍କୁ ଜୀବନଦାନ ଦେଇଦେଲେ ଜୀବନଦାନ କରିଦେଲେ କ୍ଷଣ ମାଧ୍ୟମରେ ଅମୃତ ବର୍ଷା ଅମୃତ ବର୍ଷା କରିଦେଲେ ଯେମିତି ଇନ୍ଦ୍ର ବୃଷ୍ଟି କରୁଛନ୍ତି ଜଳକୁ ବୃଷ୍ଟି କରୁଛନ୍ତି ଖାଲି ଜଳ ଆସୁନାହିଁ ଆମେ ଦେଖୁଛେ ଖାଲି ଜଳ କିନ୍ତୁ ତା ଭିତରେ ବହୁତ ଜିନିଷ ରହିଛି ପ୍ରଥମ ସ୍କନ୍ଧ 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯୁଧିଷ୍ଠିର ମହାରାଜଙ୍କ ରାଜଶାସନରେ ଯେଉଁ ବୃଷ୍ଟି ହେଉଥିଲା କାମଂ ବବର୍ଷ ପର୍ଜନ୍ୟ ସବୁକିଛି ବୃଷ୍ଟି ମାଧ୍ୟମରେ ଆସୁଛି ଏ ବୃଷ୍ଟିରେ ବହୁତ ଜୀବ ଆସୁଛନ୍ତି ଭିତରକୁ ତଳକୁ ବହୁତ ଜୀବ ଆସିକିରି ପୃଥିବୀ ପୃଷ୍ଠରେ ଆସୁଛନ୍ତି ପୁଣି ସେ ଜନ୍ମ ନେଉଛନ୍ତି ଏଇଭଳି ଭାବରେ ଶସ୍ୟ ଆକାର ନେଉଛନ୍ତି କି କ'ଣ ଶସ୍ୟ ଆକାର ଜନ୍ମ ନେଇକିରି ମାଆଙ୍କର ଗର୍ଭକୁ ଯାଉଛନ୍ତି ପିତାଙ୍କ ବୀର୍ଯ୍ୟକୁ ଆଶ୍ରୟ କରିକିରି ରକ୍ତକୁ ଆସିକିରି ବୀର୍ଯ୍ୟକୁ ଆସିକିରି ମାଆଙ୍କ ଗର୍ଭକୁ ଆସୁଛନ୍ତି ବହୁତ ପ୍ରକାର ସୃଷ୍ଟି ହେଉଛି ଏଗୁଡ଼ାକ ସବୁ ଆମେ ଦେଖିପାରୁନୁ ଶାସ୍ତ୍ର ଅନୁସାରେ ଆମେ ଜାଣିବା ଏସବୁ ଜିନିଷ ରହିଛି ଆମେ ଖାଲି ଯେମିତି ବର୍ଷା ହେଉଛି କିନ୍ତୁ ବର୍ଷାରେ ବହୁତ ଜିନିଷ ରହିଛି କାମନ ବର୍ଷ ପର୍ଜନ୍ୟ ଯାହାର ଯେତେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଯାହାର ଯାହା କାମନା ସେ ପୂରଣ ହେବ ଯେଉଁ ରହିଛି ସମୁଦ୍ରରେ ସବୁ ମୁକ୍ତା ଏସବୁ ସୃଷ୍ଟି ହେବ ରତ୍ନ ସବୁ ସୃଷ୍ଟି ହେବ ଯେଉଁ ପାହାଡ଼ ପର୍ବତରେ ସବୁ ଖଣିଜ ପଦାର୍ଥ ସବୁ ସୃଷ୍ଟି ହେବ ଏ ବୃଷ୍ଟି ମାଧ୍ୟମରେ ସବୁ ହେବ ଏଇଟାକୁ ବୈଜ୍ଞାନିକମାନେ ଜାଣିନାହାନ୍ତି ଏପର୍ଯ୍ୟନ୍ତ କିନ୍ତୁ ଶାସ୍ତ୍ରରେ ଏସବୁ ବର୍ଣ୍ଣନା କରାଯାଇଛି ଶାସ୍ତ୍ର ଚକ୍ଷୁଷା ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବୀ ଠାକୁର ଦୈବ ପହତ ଚେତ ସହ କହିଲେ ଭଗବାନଙ୍କ ଲୀଳା ଶକ୍ତି ବୈଭବ ଭଗବାନ ଚାହାନ୍ତି ଏ ଲୀଳା ପିଇବା ପାଇଁ ସେଥିରେ ସେ ପିଇଲେ ନହେଲେ ପିଇନଥାନ୍ତେ ଏ ଗାଈମାନେ ଏବଂ ଅନ୍ତତଃ ପକ୍ଷେ ବାଳକମାନେ ମନା କରିଦେଇଥାନ୍ତେ ଏଇ ପିଅ ନା ବର୍ତ୍ତମାନ ପିଅ ନା ସେଇଟାକୁ ବିଷାକ୍ତ ଜଳ ଏଇଭଳି ଭାବେ କହିଥାନ୍ତେ କିନ୍ତୁ ଭଗବାନଙ୍କ ଇଚ୍ଛା ଅଛି ତେଣୁ ପିଇଲେ ତେଣୁ ଏଇଠି ଆମେ କଥାକୁ ବିଶ୍ରାମ ଦେବା ଏଇଭଳି ଭାବରେ ଭଗବାନ ଯେଉଁ ତାଙ୍କର ଇଚ୍ଛା ଅମୃତ ବର୍ଷିଣିଆ ସୁନା ତାଙ୍କ ସମଜୀବ ତାଙ୍କୁ ଜୀବନ ପୁଣି ସେମାନେ ଜୀବନ ପାଇଲେ ତାପରେ ସେମାନେ ଜାଣିଲେ ଆରେ ମୁଁ ମୃତ୍ୟୁବରଣ କରିଛୁ ଆମେ ଯେମିତି ଶୋଇକରି ଉଠୁଛେ ତା ପୂର୍ବରୁ ଶୋଇବା ପୂର୍ବରୁ ଆମର ଯେଉଁ କଥା ସବୁ ରହିଛି ଆମେ ମନେ ରଖିପାରୁଛେ ସେ ସେହିଭଳି ଭାବରେ ଏମାନେ ଯେଉଁ ମୃତ୍ୟୁବରଣ କରିଥିଲେ ଯେତେବେଳେ ମୃତ୍ୟୁରୁ ଉଠିଲେ ସେମାନେ ଜାଣିଲେ ଆମେ ସେ ମୃତ୍ୟୁବରଣ କରିଥିଲୁ ଆମକୁ ଏଇ ରକ୍ଷା କିଛି ଆଲୋଚନା ହେବ କିନ୍ତୁ ଆମର ସମୟ ନାହିଁ ଆମେ କଥା କରି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଭଗବାନ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆମ୍ଭେ ଗୌରବ କୁନ୍ଦ କି ଗୌରବାନନ୍ଦେ।